କଣ କହିଲୁ କଣ କହିଲୁ
କଣ ହେଲା
ଝାଡ଼ା ଗଲେ ମୁଁ ପଚିବି
ବାପାଟା
କିଏ ଅମଙ୍ଗ ପୁଣି ପଚିବା କଣ
ନାଇଁ ମୁଁ ସେଟା କରିପାରିବି
କରିବୁନି ଗେଟ୍ ଆଉଟ୍ ଇଟ୍ ଏ ରାସ୍କେଲ୍ ଆଇ ଡୋଣ୍ଟ ନୋ
କଣ ଗେଟ୍ ଆଉଟ୍ ଇଟ୍ ଏ ରାସ୍କେଲ୍
ହଁ ତୋଠେ ମୋର ମନ ନାହିଁ ଇଚ୍ଛା ପାଇଲେ ରହିଲେ ଯା ମୁଁ ବୋଲ କରିବୁ ରହିଲେ ଯା
ହଇ ତୁମେ ଯାହା କହିଲେ ସବୁ କହିଲେ
ହଁ
ଟିକେ କଥାରେ ବାଡ଼େଇଲଣି
ମାଇକିନା କେବେ ବିଶ୍ୱାସ ନାହିଁ
ହଉ ତମ କଥା ତୁମେ ଯେତେବେଳେ ବିବାହ ହେଇଛ
ମୋ
ଛାଡ଼ିବାକୁ କହୁଛ ଚାଲି ଯାଉଛି ହେଇଟି ଗଲାବେଳେ କହିଦେଇ ଯାଉଛି ଅନା ମୁଁ ଯାଉଛି ଅକା ଧୋଉଥିବ ଗୁଣ ଗାଉଥିବ
ଯାହାବେ କେତେ ପୁଲିସ ଗଲାଣି ସେଇ ଫାଣ୍ଡି ପଡିଛି କେତେ ଭାତ ଗଲାଣି ସେଇ ହାଣ୍ଡି ପଡିଛି କେତେ ପେଣ୍ଟ ଗଲାଣି ଯାହା ପଡିଆଟା ପଡିଛି ନା ଆଉ ତୁ କଣ ତୋ ଭଳିଆ ପୁରା ଚାରିଟା ଛାଡ଼ିଛି
ହେଇଟି ଚାରିଟା ଛାଡ଼ିଛ ସତ କିନ୍ତୁ ମୋ ଭଳି ଗୋଟେ ଝିଅ କେବେ ପାଇବନି
ଓ ଗୋପାଲ ଦେଖେ ତାକୁ କୋଉଠୁ ଧୋଇବି ଆହା କି ରୂପ କି କନ୍ଦର୍ପ
ଶିବ ବାବୁ କଣ ଏ ଭଳିଆ ଚାଲିଥିବ ନା ଆମେ ବିଷୟବସ୍ତୁ ଉପରେ ଯିବା
ବାବୁ ମୋ ନା ସଦାଶିବଟି ମୁଁ କୋଉ ଯାଏ ପଢିଛି ଜାଣ
କୋଉ ଯାଙ୍ଗେ
ଆଗ ବୋଲଗଡ଼ ବିଡି କଲେଜ ଟ୍ରେନିଂ ନେଲି
ତାପରେ
ଆମ ଗାଁ ସମ୍ପୁର ହେଇ ହାଇସ୍କୁଲ ପାସ୍ କଲି ପୁରା ଭାବରେ କମ୍ପ୍ଲିଟ କରିଦେଲି ମାଟ୍ରିକ ପାଠ
ପୁରା ଶେଷ
ସାଙ୍ଗେ ସାଙ୍ଗେ କୋଉଠି ନା ପଞ୍ଚମ ଶ୍ରେଣୀ ପାସ୍ କଲି ପୁରା କମ୍ପ୍ଲିଟ କରିଦେଲି ତୃତୀୟକୁ ପାସ୍ କଲି ତୃତୀୟରୁ ପଢି ପ୍ରଥମକୁ ଆସିଲି ବର୍ତ୍ତମାନ ମୁଁ ଅଘୋଷୁଛି ଆଉ
ସତ କଥା ଆଉ କିଛି ଦିନ ଗଲେ ଗୋଟେ ଗାଣ୍ଡୁଆଟେ ନେଇ ଗୋବର ଗୋଟିଆକୁ ଯିବ
କାଇଁ ମୁଁ କଣ ଖରାପ କଥା କହିବି
କିଏ ତଳ ଆଡୁ ଉପରକୁ ଯାଇଛି ନା ତୁମେ ଉପରୁ ତଳକୁ ଆସୁଛ
ତମେ ବୁଝିନ ବୁଝିନ କଣ ବଞ୍ଚିବାକୁ ହେଲେ ଉପର ଆଡୁ ତଳକୁ ଆସିବାକୁ ପଡିବ
ଓ ଖାଇବା କଥା କହୁଛ
ଆରେ ତମେ ବୁଝିନ ମଣିଷ ଯୋଉ ଖାଉଛି ଉପର ଆଡୁ ତଳକୁ ଯାଉଛି ନା ନାଇଁ କହ
ହଁ ସେଇ କଥା
ଆଚ୍ଛା ମଣିଷ ଖାଇଲେ ସିନା ବଞ୍ଚିବ ମୁଁ କଣ ମାହାଳିଆକୁ ବୁଦ୍ଧି ଖର୍ଚ୍ଚ କରୁଛି ନା କଣ
ମୋ ସହିତ ତୁମେ କାଇଁ କଥାବାର୍ତ୍ତା କରୁଛ ଯେ
ଏଇଠି ଗୋଟିଏ ପଦ କହିବି ଯେ ତୋ ଘରେ ତୁ ମୋ ଘରେ ତୁ
କଣ ଏକାଥରେ ଯେ
ଦେଖିବ
ଦେଖି
ଖଳ ବି ତୁନିଲ ଖଳା ଖାଇ ରାଣ୍ଡି ଖଳ ବଳ କଥା ବାଢୁ ଖଳ ନଥିଲା ଘରେ ଖଳ ପୁରାଉ ଆଲୋ କେତେ ରୋଷେଇ ଯାଉଥାଉ
କେତେ ରୋଷେଇ ଯାଉଥାଉ କେତେ ରୋଷେଇ ଯାଉଥାଉ କେତେ ରୋଷେଇ ଯାଉଥାଉ
କହୁଥିଲେ ମୋ ସାଥିରେ କଥାବାର୍ତ୍ତା କରିବେନି ନ କହି ନକଲି ଆଗ କରି କରି
ଲଗୁଛ
ଆରେ ଗଜଖର ମୁଣ୍ଡା ଗଣେଶର ପେଟା ଗଦରା ଗୋଡରେ ଗୁଣ୍ଡା ବାଡ଼ିପଡ଼ା ଗାଲୁଆ ମାଲୁଆ ମୋଟି ବାଲୁଆ ଆରେ ତୁଚାକୁ ବସାଉ ହଟା
ତୁଚାକୁ ବସାଉ
ଘର ଘରି ତୁନି ଲର ଘରି ଘରି ତୁ ବାନ୍ଧି ତାଉ କଳି ଘଣ୍ଟି ମୋ ଘରେ ଯେଉଁ ପ୍ରବେଶ ହଲନୁ
ଗଲା
ମୋ ଧନ ସମ୍ପତ୍ତି
ଗଲା ମୋ ଧନ ସମ୍ପତ୍ତି ଗଲା ମୋ ଧନ ସମ୍ପତ୍ତି ଗଲା ମୋ ଧନ ସମ୍ପତ୍ତି
କଣ କହିଲ ବାଡ଼େଇକି ମୁଁ ପିଛା ବୁଲେଇ ଦେଲ
ମୁଁ ଛାଡ଼ିବୁ ଅଣ୍ଡ୍ରି ବଡ ତ
ବାଡ଼ି ଡିପଟା ଚାଚା ନି ଆଙ୍ଗୁଳା ଉଷା କହି ଉଡ଼ାଉଛୁ ମତେ ବାଡ଼ିପଡ଼ା ନାନା ଧନ ଥିଲେ କିଛି ନଟିବ ବାଡ଼ିପଡ଼ା ନାନା ଧନ ଥିଲେ କିଛି ନଟିବ
ଯେତେ
ଅରଜିଲେ ତୋତେ
ଯେତେ ଅରଜିଲେ ତୋତେ
କଣ କହିଲୁ
କଣ
ଯେତେ ଅରଜିଲେ ମତେ ପାଉନି ଆଲୋ ନିଲକ୍ଷଣୀ ଲିଜ ତରୁଣୀ ତୋଠାରେ ନାହିଁ ମୋ ମନ ନିକିଲି ମୋ ଘରୁ ଯାଇ କ୍ଷଣି ମୁଖନ ଚାହିଁବି ତୋର
ମୁଖନ ଚାହିଁବି ତୋର ମୁଖନ ଚାହିଁବି ତୋର ମୁଖନ ଚାହିଁବି ତୋର
ହେଇଟି ମୋ ନାଁ କଣ ଜାଣିଛ
କଣ
ହେଇଟି ତାଟିଆ ଉପରେ ଗିନା ମୋର ନାଁଟି ଗୋଟିଏ ସିନା
ଗୋଟିଏ ସିନା ମୋ କଥା ଜାଣିଛ
କଣ
ତାଟିଆ ଉପରେ ଢାଳ ମୋ ମାର ପରା ମୁଁ ଗୋଟିଏ ଫାଳ
ଅୟ ଶିବ ବାବୁ ଇଏ ସିଏ ତ ତାଟିଆ ଉପରେ ଗିନା ସିଏ ତା ମାର ଗୋଟିଏ ସିନା
ସିଏ
ତ ତାଙ୍କ ମାର ଗୋଟିଏ ଆଉ ତମେ କେମିତି ତମ ମାର ଗୋଟିଏ ଫାଳ ହେଲେ
ଏଇ କଥା ବୁଝିପାରୁ ନା କେତେ ଦିନ ଗଲେ ବୁଝିବ
କଣ
ମୁଁ ହେଲି କୋଳ ପଚା ପୁଅ ସାନ ପୁଅ ବୁଝିଲ ମୋ ବାପା ଆଉ ମା ଦିପଟ ରହିଲେ ଗେଲ ବସୁରିଆ ମୋ ମା ପାଖରେ ମୁଁ ସଦାବେଳେ ସପୋର୍ଟ କରି ରହିବି ମୋ ମା ମତେ ଭଲ ପାଇବ
ଗୋଟିଏ ଫାଳ
ଗୋଟେ ଫାଳେ ରହିଲିନି ଏଇ କଥା ବୁଝିପାରୁ ନା କେତେ ଦିନ ବୁଝିବ ମୁଁ ତତେ ଛାଡ଼ିବିନି ଝୋଟ ଉଠେଇଦେବି
ଝୋଟ ଭାରି ଉଠେଇଲା ବେଳେ
ତୁନ୍ତୁନ୍ତ୍ରା ଦେଇଲ ଚଳ ଫଳ ହୋଇ ଚଳ ଫଳ କଥା ବାଡୁ ଚଳ ନଥିଲା ଘରେ ଚଳ ପୁରାଉ କେତେ ମିଛ କଥା କହୁ
କେତେ ମିଛ କଥା କହୁ କେତେ ମିଛ କଥା କହୁ କେତେ ମିଛ କଥା କହୁ
ଘରେ ବୋ ତୁ ମତେ ବାଡ଼ଉଛି ସତ କଥା ଆମ ଘରକୁ ଗଲେ ଭାଇ ମୁଁ ମୋ ବାପା ମୋ ବୋଉ ମୋ ନାନି ସମସ୍ତେ ଏକାଥରେ ଚେଚିବୁ ଆରେ ଚିରେ ଚତରା ଧାଡୁଆ ମାଡୁଆ କାଡୁଆ ଓଇଲି ବୋଲି ବାରିପଡ଼େ ଛାର କଥା ପାଇଁ ଦାଣ୍ଡରେ କହିଲୁ ଛାର କଥା ପାଇଁ ଦାଣ୍ଡରେ କହିଲୁ ମୋ ସଙ୍ଗେ ଲଗାଉ କଳି
ମୋ ସଙ୍ଗେ ଲଗାଉ କଳି ମୋ ସଙ୍ଗେ ଲଗାଉ କଳି ମୋ ସଙ୍ଗେ ଲଗାଉ କଳି ଏ
ରହବେ ଲା ମାଇକିନାଟା ମତେ ମାରିବା ଏଇ ଇ ଜୀବନ ଥିଲେ କେତେ ନଥିଲେ କି
ଏତ ମାରିବାର କେ ସାଗ ହଗେଇ ଦବ
ଝୋଟ ଉଠେଇ ଦେବି ଆଜି ହଁ
ଦେଖି ଦେଖି
କଣ ବୋଲି ମତେ ଭାବିଲା ମାଇକିନା ମତେ
ଏ ବୋଲ
ଆଉ ଦିନେ କଥା କହିବୁନି
କଣ
ମୁଁ ବୋଲ ମାନିମୁ
ନାଇଁ
ମାନିମୁନି
ନାଇଁ ମାନିବି,
ଯାହା କହିବି ସେୟା କରିବୁ, ମୁଁ ଯାହା କହିବି ମୋ ଗୋଡ ଘସିବୁ, ଭାତ ରାନ୍ଧି ଦବୁ, ଦିନ କରିବୁନି ନାରୀ ଜାତି ମହା ଖରାପ
ଶୁଣନ୍ତି
ପଦ
କଣ
ଆଜ୍ଞା ନାରୀ କୁ ନଜୀବ ପରତେ ମାରିବ ହଗିଲା ପର୍ଯ୍ୟନ୍ତେ ଆଉ ମାରିବ
ହଗିଲା ପର୍ଯ୍ୟନ୍ତେ ମାରିବ ହଗିଲା ପର୍ଯ୍ୟନ୍ତେ
ଆଜ୍ଞା ଯଦି ମଲି ମଲି ହବ କଣ କରିବ ଯେବେ ହୋଇବ ମଲି ମଲି
ପାଟିରେ କୁନ୍ଦି ଦେବ ବାଲି ତାଙ୍କ ଆଖିରେ କୁନ୍ଦି ଦେବ ବାଲି ଆଖିରେ କୁନ୍ଦି ଦେବ ବାଲି
କଣ ଏ ବୋଲ ମରିଗଲି
ଯେବେ ହୋଇବ ଛୋଟ ପଟ ଆଣ୍ଠୁ ଗଣ୍ଠି
କି ଦେଖି ପିଟା ତାଙ୍କ ଆଣ୍ଠୁ ଗଣ୍ଠି କି ଦେଖି ପିଟା ଆଣ୍ଠୁ ଗଣ୍ଠି କି ଦେଖି ପିଟା
ଆଜ୍ଞା ଯେବେ ହୋଇବ ବୋପା ମା ହୋଇବ ନାଚିବ ସେଦା
ତତାଇ ନାଚି ଦେବଦା ତତାଇ ନାଚି
ଯେବେ ଖୋଳିବ ଅଣି ତଣି ମାରିବ
ଦିଶାର
କହୁଣୀ
ମାରିବ ଡବଲ କହୁଣୀ
ବୋଲ ମାନିବ ନା ସେକ ମାରିବି
ନାଇଁ ଏତେ ବାଡ଼ିଲୁଣି ଆହୁରି ବାଡ଼ିବ
ମାନି ଯା ମାନି ଯା ହଁ ମୋ ଧନ ତ ଆଉ ଟିକେ ହସି ଦଉନୁ
ହସିଲି ଯା
ହସୁନି ଟିକେ
ହସିଲି
ଆଚ୍ଛା ଛାଡି ଦିଅ ବର୍ତ୍ତମାନ ପୁରାଣ ପ୍ଲଟ କରିଥିଲା
ମୁଁ ତମକୁ ପଚାରୁଛି ପୁରାଣ କୋଉଠି ଥିଲା
ଯୋଉଠି ଛାଡିଥିଲେ ସେଇଠି ଥିଲା ଆଉ ଯାହା କଥା ହେଲାଣି ହେଲାଣି ଆମେ ଯାହା ମାଡ଼ ତ ଦେଲେଣି ଯାହା ତୋ କାନ୍ଦ ଦେଖି ମୋର ବି ବୋହିଗଲାଣି ହଉ ଛାଡ଼ ବର୍ତ୍ତମାନ ପୁରାଣ ପ୍ଲଟଟା କୋଉଠି ଥିଲା
ମୁଁ ପଚାରୁଛି ତୁମକୁ କୋଉଠି ଥିଲା
ମୁଁ କୋଉଠି ଥିଲା କହିବି ଷଣ୍ଢ ବୃଷଭ କହୁଥିଲା ଆଜି କବାଡ଼ି ଖେଳ ହବ କାଲି
ହଉ ତମ କଥା ଜଣା ପଡ଼ିଲାଣି ତାହେଲେ ଇଆଡ଼େ ଆସ
ଏଇଟା ଠିକ ନୁହଁ
ନା
ହଉ ତାହେଲେ ତମେ କୋଉଠି ଛାଡ଼ିଛ କହ
ଯେବେ ମୋର ଜାଲେ ସବୁ ପକ୍ଷୀ ପଡ଼ିଯିବେ ଆଉ ମୋହର ମନସ୍କାମନା ପୂରଣ କରିବେ
ହୋ ମାଉଜା
ମୁଣ୍ଡିଆ ଉପରେ ନିମ୍ବ ଲୋ ମୁଣ୍ଡିଆ ଉପରେ ନିମ୍ବ ତା ଭଇତା ଯାଇଛି ଗାଈ ତରେଇ ତ ମାଇପ ପାରିଛି ଡିମ୍ବ
ହୋ ମାଉଜା
ତମକୁ ଯେତେ କହିଲି ବି ସେଇ କଥା ତୁମର କେବେ ଯିବ
ଆରେ ପଦେ ପଦେ ନ ଲାଗିଲେ ହବ
ତାପରେ ହେଲା କଣ
କଣ ହେଲା
ହୁଙ୍କା ଉପରେ ଜାଇଣ ଜାଲ ଯେ ପଡିଲା ଉପରୁ ଖଣ୍ଡିଏ ହୁଙ୍କା
ତମ ଭାଙ୍ଗି ଗଲା
ବୁଝିଲ ବନ୍ଧୁ ଏହିପରି ଯେତେବେଳେ ହୁଙ୍କା ଉପରେ ଜାଲଟି ପଡିଛି ସେ ହୁଙ୍କାରୁ ଖଣ୍ଡେ ହୁଙ୍କା ଭାଙ୍ଗିଗଲା
ଆଚ୍ଛା ଯେତେବେଳେ ଭାଙ୍ଗିଗଲା କପିଳ ଶ୍ରୀ ସେଠାରେ ମାନେ ତପସ୍ୟା କରୁଥିଲେ
ରାଗରେ ଜର୍ଜିତ ହୋଇ
କଣ କହିଲେ
ସେ ଶବରକୁ କହୁଛନ୍ତି
ଆଚ୍ଛା ପୁରା ରାଗି ଯାଇଛନ୍ତି ନାଇଁ କେମିତି କହିଲେ
ଆରେ ରେ ପାପିଷ୍ଟ ଦୁରାଚାର ନଷ୍ଟ ତପସ୍ୟା ଭାଙ୍ଗିଲୁ ମୋର ଆରେ ରେ ପାପିଷ୍ଟ ଦୁରାଚାର ନଷ୍ଟ ତପସ୍ୟା ଭାଙ୍ଗିଲୁ ମୋର ଦେବୀ ଅପିଶାପ ରଖିବ କେ ବାପ ହେଉ ସଂସାର ମଧ୍ୟରେ
ଆରେ ମୁଖ ମୁଡ଼ା ଆଜି ଭାଙ୍ଗି ଦେବି ତୋର ହାଡ଼ ଗୋଡ ଆରେ ମୁଖ ମୁଡ଼ା
ସିଦ୍ଧ ପୁରୁଷ ଯୋଗୀଙ୍କର ଇସ ବସୁଥିଲେ
ବିଷ୍ଣୁ
ସିଦ୍ଧ ପୁରୁଷ ଯୋଗୀଙ୍କର ଇସ
ବସୁଥିଲେ ବିଷ୍ଣୁ
ତାଙ୍କ ଲୁନାଶ ମୋର ପାଶେ ଆସ
ବସବାସ ତୋ ମାନସରେ ଆଜ ଯିବୁ କାହିଁ ମରଣ
ମରଣ
ତୋର ଭୟ ନାହିଁ ଆଜ ଯିବୁ କାହିଁ ମରଣକୁ ତୋର ଭୟ ନାହିଁ ଆଜ ଯିବୁ କାହିଁ ମରଣକୁ ତୋର ଭୟ ନାହିଁ ଆଜ ଯିବୁ କାହିଁ
ବୁଝିଲ ନା ଏହିପରି ଯେତେବେଳେ କପିଳ ଋଷି ରାଗରେ ଜର୍ଜିତ ହୋଇ ଶବରକୁ କୁହନ୍ତେ ଶବର ତଟସ୍ଥ ହୋଇ ପାଶକୁ ଯାଇ କହୁଛନ୍ତି
କ୍ଷମା ମାଗୁଛି କେମିତି
ତପୁଶିବର ତପୁଶିବର ନ ଜାଣେ କିଛି ସମାଚାର ପକ୍ଷୀ ପଶୁ ମାରି ଉଦର ପଶଇ
ପଶୁ ପକ୍ଷୀ ମାରି ଉଦର ପଶଇ
ଆଉ କ୍ଷମା ଦେବେ ଯୋଡୁ ଚିକର
ତପସେ ବାରା ତପସେ ବାରା
ଅତି କାହୁଙ୍କାର ଉପରେ ବିଅଙ୍ଗ
ସଙ୍ଗ ରଙ୍ଗରେ କରିବା ସାଙ୍ଗ ରଙ୍ଗରେ କରିବ ତାରେ ଭଲା ସଙ୍ଗ ରଙ୍ଗରେ କରିବ
ତାଷା କରିବା ସିଲେ ତୋର କୋଷ
ପୋଷା କରିବା ସିଲେ ତୋର କଥା
ପୋଷା କରିବ ସିଲେ ତୋର କୋଷା
ପୋଷା କରିବ ସିଲେ ତୋର କଥା
ପୋଷା ନ ହୁଅନ୍ତି ଶ୍ୱଶୁର ବିକା ପକ୍ଷୀ ଜୀବ ବିକା ହେ ପକ୍ଷୀ ଜୀବ ବିକା ବିକାର ନାହିଁ ମୋ ହୃଦର
ବିକାର ନାହିଁ ମୋ ହୃଦର ରେ ଭଲା ବିକାର ନାହିଁ ମୋ ହୃଦର
ପଡୁଛି ଉଦର ଫେଡ ମର୍ମଗୀର
ପଡୁଛି ଉଦର ଫେଡ ମର୍ମଗୀର
ସଦିରେ ମଧୁର ବିଚାର
ତପୁଛି ବାର
ବନ୍ଧୁ କର ଯୋଡ଼ଇ ଶାନ୍ତ ହୁଅନ୍ତୁ ମୁନି
ଅଜ୍ଞାତ
ଭାବରେ ଦୋଷକୃତ କଲେ
ଅଜ୍ଞାତ ଭାବରେ ଦୋଷକୃତ କଲେ
ଭୁଲୁ ନ ହୁଅ କାହାର ଏଇ କଥା ସବର କୁହନ୍ତି କପିଳ ଋଷି କହିଲେ
କଣ କହିଲେ
ତପସ୍ୟା ଭାଙ୍ଗିଲୁ ମୋର ଗୋଟେ ବୋଲ କରିବୁ
କଣ ବୋଲ କହନ୍ତୁ ଆପଣ
ସବର ସ୍ଥିର ହୋଇ କହିଲେ ଆପଣ ଯାହା କହିବେ କିନ୍ତୁ ମୁଁ ସାଧାରଣ
କରିବି ଆଉ ଆଚ୍ଛା
ଏଇ କଥା କୁହନ୍ତି କପିଳ ଋଷି କହିଲେ ମୋର ଗୋଟେ ପୁତ୍ର ଏଇ ଜଙ୍ଗଲ ଭିତରେ ହଜି ଯାଇଛି ତୁ ତାକୁ ଖୋଜି ଆଣିପାରିବୁ
ନିଶ୍ଚୟ ଆଣିପାରିବୁ
ସବର କହିଲା ମୁଁ ନିଶ୍ଚୟ ଆଣିଦେବି
ଆଚ୍ଛା
ଆଚ୍ଛା ତାର ନାମ ବର୍ଣ୍ଣ ଏବଂ ରୂପବର୍ଣ୍ଣ ଟିକେ କୁହନ୍ତୁ
ଆଚ୍ଛା ତାହେଲେ ରୂପବର୍ଣ୍ଣ କେମିତି ମୁଁ ଜାଣିନି କୁହନ୍ତୁ
କପିଳ ଋଷି କହୁଛନ୍ତି
କଣ କହିଲେ
କଣ କହିଲେ ଶ୍ୟାମଳ
କପିଳ ଋଷି କହୁଛନ୍ତି
କପିଳ ଋଷି କହୁଛନ୍ତି
ଆଚ୍ଛା କଣ କହିଲେ